ବ୍ରାହ୍ମଣର ମନ୍ତ୍ରପାଠ ଭିତରେ ଅଗ୍ନିକୁ ସାକ୍ଷୀ ରଖି ବେଦୀରେ ବସି ବାହା ହୋଇଥିବା ମଣିଷଟି ଆଜି ଯେମିତି ଅନୁଭବ କରୁଛି ତାର ପ୍ରାଣପ୍ରିୟା ଆଉ ତାର ହୋଇନାହିଁ। ସେ ତା ମନ ପ୍ରାଣ ହୃଦୟ ସବୁକିଛିକୁ ଯେମିତି ସମର୍ପି ଦେଇଛି ସେଇ କାଳିଆ କଳା ଠାକୁରର ପାଦପଦ୍ମରେ।
ଯଥା ରାବଣସ୍ୟ ମନ୍ଦୋଦରୀ ନଳସ୍ୟ ଦମୟନ୍ତୀ ଦୁଷ୍ମନ୍ତସ୍ୟ ଶକୁନ୍ତଳା ଧୃତରାଷ୍ଟ୍ରସ୍ୟ ଗାନ୍ଧାରୀ। ବ୍ରାହ୍ମଣ ବୋଲୁଥିଲା ମନ୍ତର ମଥାରେ ଦେଲି ତୋର ସିନ୍ଦୁର ବ୍ରାହ୍ମଣ ବୋଲୁଥିଲା ମନ୍ତର ମଥାରେ ଦେଲି ତୋର ସିନ୍ଦୁର ଆଜି ହେଉ ବାଇ କଳା ଦିଅ ପାଇଁ ଆଜି ହେଉ ବାଇ କଳା ଦିଅ ପାଇଁ ମୁକିବା ହେଲି ତୁଠ ପଥର ବ୍ରାହ୍ମଣ ବୋଲୁଥିଲା ମନ୍ତର ମଥାରେ ଦେଲି ତୋର ସିନ୍ଦୁର ବ୍ରାହ୍ମଣ ବୋଲୁଥିଲା ମନ୍ତର ମଥାରେ ଦେଲି ତୋର ସିନ୍ଦୁର। ଚନ୍ଦ୍ରସେଣା ହେଇପାରିବିନି ତୋର ମୀରା ହେବାକୁ ମନ ମୁଁ ରାଣା ପରି ରହିପାରିବିନି ତୋର ରାଧା ହେବାକୁ ମନ ମୁଁ ଚନ୍ଦ୍ରସେଣା ହେଇପାରିବିନି ତୋର ମୀରା ହେବାକୁ ମନ ମୁଁ ରାଣା ପରି ରହିପାରିବିନି। ତୁମନେ କାଳିଆ ସପନେ କାଳିଆ ତୁମନେ କାଳିଆ ସପନେ କାଳିଆ ଉଜୁଡ଼ି ଯାଉଛି ମୋ ସଂସାର ବ୍ରାହ୍ମଣ ବୋଲୁଥିଲା ମନ୍ତର ମଥାରେ ଦେଲି ତୋର ସିନ୍ଦୁର ବ୍ରାହ୍ମଣ ବୋଲୁଥିଲା ମନ୍ତର ମଥାରେ ଦେଲି ତୋର ସିନ୍ଦୁର। କଳା କାନୁ କେଡ଼େ କପଟିଆ ତାର ଭାବ ଫେରତି ସବୁ ତୁ ଜାଣିଥାଲ ଅଢ଼େଇ ଦିନିଆ ଏଇ ସାରା ଜଗତ ଜାଣେ ସେ କଳା କାନୁ କେଡ଼େ କପଟିଆ ତାର ଭାବ ଫେରତି ସବୁ ତୁ ଜାଣିଥାଲ ଅଢ଼େଇ ଦିନିଆ। କେମିତି ସହିବି କିଛି ନ କହିବି କେମିତି ସହିବି କିଛି ନ କହିବି ମୁକିବା ନୁହେଁ ତୋର ନିଜର ବ୍ରାହ୍ମଣ ବୋଲୁଥିଲା ମନ୍ତର ମଥାରେ ଦେଲି ତୋର ସିନ୍ଦୁର ବ୍ରାହ୍ମଣ ବୋଲୁଥିଲା ମନ୍ତର।